ପ୍ରଥମ ରାଜାବଳୀ ଅଧ୍ୟାୟ ଏଗାର ସଲମନ ରାଜା ଫାରର କନ୍ୟା ଛଡ଼ା ମୋୟାବୀୟ, ଅମୋନୀୟ, ଇଦୋମୀୟ, ସିଦୋନୀୟ ଓ ହିତୀୟ ଅନେକ ବିଦେଶୀୟ ସ୍ତ୍ରୀମାନଙ୍କୁ ପ୍ରେମ କଲେ। ଏହି ଗୋଷ୍ଠୀମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ କହିଥିଲେ, ତୁମେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିମ୍ବା ସେମାନେ ତୁମମାନଙ୍କ ମଧ୍ୟକୁ ଆସିବେ ନାହିଁ, କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମମାନଙ୍କ ମନକୁ ବିପଦଗାମୀ କରିବେ। ସଲମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ, ଏଣୁ ତାଙ୍କର 700 ରାଜପତ୍ନୀ ଓ 300 ଉପପତ୍ନୀ ହେଲେ, ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଦଗାମୀ କଲେ, କାରଣ ସଲମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ ତାଙ୍କର ପତ୍ନୀମାନେ ଅନ୍ୟ ଦେବଗଣ ପ୍ରତି ତାଙ୍କର ମନକୁ ବିପଦଗାମୀ କଲେ। ପୁଣି ତାଙ୍କର ପିତା ଦାଉଦଙ୍କର ଅନ୍ତକରଣ ପରି ତାଙ୍କର ଅନ୍ତକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନଇଲା। ମାତ୍ର ସଲମନ ସିଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍ର ଓ ଅମୋନୀୟମାନଙ୍କ ଘୃଣାଯୋଗ୍ୟ ମିଲକମ୍ର ପଶ୍ଚାତଗାମୀ ହେଲେ। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସଲମନ କଲେ, ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତଗାମୀ ନହିଲେ। ତେଣୁ ସଲମନ ଜିରୁସାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମସ୍ ନିମନ୍ତେ ଓ ଅମନ ସନ୍ତାନଗଣର ଘୃଣାଯୋଗ୍ୟ ମୋଲକ ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। ଏହି ରୂପେ ତାଙ୍କର ଯେଉଁ ବିଦେଶିଆ ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ବଳିଦାନ କଲେ, ସେ ସମସ୍ତଙ୍କ ପାଇଁ ସେ ସେପରି କଲେ। ଏହେତୁ ସଦାପ୍ରଭୁ ସଲମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ସଦାପ୍ରଭୁ ତାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତଗାମୀ ହେବାକୁ ନିଷେଧ କରିଥିଲେ। ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ ତାହା ସେ ପ୍ରତିପାଳନ କଲେ ନାହିଁ। ଏହେତୁ ସଦାପ୍ରଭୁ ସଲମନଙ୍କୁ କହିଲେ, ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ ତାହା ତୁମେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରିନେଇ ତୁମ୍ଭ ଦାସକୁ ଦେବା, ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ, ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରିନେବା, ତଥାପି ସମୁଦାୟ ରାଜ୍ୟ ଚିରିନେବା ନାହିଁ, ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଜିରୁସାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା। ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦତକୁ ସଲମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲା। ଯେତେବେଳେ ଦାଉଦ ଇଦୋମରେ ଥିଲେ ଓ ଜୋଆବ ସେନାପତି ହତ ଲୋକମାନଙ୍କୁ କବର ଦେବା ପାଇଁ ଯାଇ ଇଦୋମର ପ୍ରତ୍ୟେକ ପୁରୁଷକୁ ଆଘାତ କରିଥିଲା, ସେତେବେଳେ ଜୋଆବ ଓ ସମଗ୍ର ଇସ୍ରାଏଲ ଇଦୋମର ପ୍ରତ୍ୟେକ ପୁରୁଷକୁ ଉଚ୍ଛିନ୍ନ ନ କରିବା ପର୍ଯ୍ୟନ୍ତ 6 ମାସ କାଳ ସେଠାରେ ରହିଥିଲେ। ସେ ସମୟରେ ହଦଦ ଓ ତାହା ସଙ୍ଗେ ତାହା ପିତାର ଦାସ କେତେକ ଇଦୋମୀୟ ଲୋକ ମିସରକୁ ପଳାଇ ଯାଇଥିଲେ। ସେତେବେଳେ ହଦଦ ସାନ ବାଳକ ଥିଲା। ସେମାନେ ମିଦିଅନୀୟଠାରୁ ଉଠି ପାରଣକୁ ଆସିଲେ, ପୁଣି ପାରଣରୁ ସଙ୍ଗରେ ଲୋକ ନେଇ ମିସରରେ ମିସର ରାଜା ଫାରନ ନିକଟରେ ଉପସ୍ଥିତ ହେଲେ। ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟ ସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା। ପୁଣି ହଦଦ ଫାର ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେସ ରାଣୀର ଭଗିନୀ କି ତାହା ସଙ୍ଗେ ବିବାହ ଦେଲା। ଏଉତାରେ ତହପନେସର ଭଗିନୀ ତାହାର ଔରସରେ ଗନୁବତ ନାମକ ପୁତ୍ର ପ୍ରସବ କଲା। ତହିଁରେ ତହପନେସ ଫାରର ଗୃହରେ ତାହାର ସ୍ତନ୍ୟତ୍ୟାଗ କରାଇଲା, ଆଉ ଗନୁବତ ଫାରର ଗୃହରେ ଫାରର ପୁତ୍ରମାନଙ୍କ ସଙ୍ଗରେ ରହିଲା। ଅନନ୍ତର ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କରିଅଛି ଓ ସେନାପତି ଜୋଆବ ମରିଅଛି, ଏହି ସମାଚାର ହଦଦ ମିସରରେ ଶୁଣନ୍ତେ ଫାରକୁ କହିଲା, ମୋତେ ପ୍ରସ୍ଥାନ କରିବାକୁ ଅନୁମତି ଦେଉନ୍ତୁ, ମୁଁ ସ୍ୱଦେଶକୁ ଯିବି। ଥରେ ଫାର ତାହାକୁ କହିଲା, ମାତ୍ର ମୋ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ ଦେଖ ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ? ଏଥିରେ ସେ ଉତ୍ତର କଲା, କିଛି ନାହିଁ, ତଥାପି କୌଣସି ମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ। ଆହୁରି ପରମେଶ୍ୱର ଇଲିଆଦର ପୁତ୍ର ରସଣକୁ ସଲମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦ୍ ଦେଶର ନିକଟରୁ ପଳାଇ ଯାଇଥିଲା। ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେ ସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା। ତହିଁ ଉତ୍ତାରେ ସେମାନେ ଦମଶକକୁ ଯାଇ ସେଠାରେ ବାସ କରି ଦମଶକରେ ରାଜ୍ୟ କଲେ। ଆଉ ସେ ହଦଦ୍ର କୃତ ଉତ୍ପାତ ଛଡ଼ା ସଲମନଙ୍କର ଯାବଜୀବନ ଇସ୍ରାଏଲର ବିପକ୍ଷ ହୋଇଥିଲା। ସେ ଇସ୍ରାଏଲକୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା। ପୁଣି ସରେଦା ନିବାସୀ ଇଫ୍ରାଇମ ନବାଟର ପୁତ୍ର ସଲମନଙ୍କର ଦାସ ଜାରବିଆନ୍ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣ ହସ୍ତ ଉଠାଇଲେ। ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା। ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି, ସଲୋମନ ମିଲ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନସ୍ଥାନ ପୁନଃନିର୍ମାଣ କରୁଥିଲେ। ସେ ସମୟରେ ଜାରବିଆନ୍ ମହାବିକ୍ରମଶାଳୀ ପୁରୁଷ ଥିଲେ, ଏଣୁ ସଲୋମନ ସେହି ଯୁବାଲୋକଙ୍କୁ ପରିଶ୍ରମୀ ଦେଖି ଜୋସେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ। ଘଟଣାକ୍ରମେ ସେହି ସମୟରେ ଜାରବିଆମ୍ ଜିରୁସାଲମର ବାହାରକୁ ଯାଆନ୍ତେ ପଥରେ ସିଲୋନିୟ ଅହିଓ ଭବିଷ୍ୟତ ବକ୍ତା ତାଙ୍କର ଦେଖା ପାଇଲା। ଅହିଓ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ। ତହିଁରେ ଅହିଓ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା, ଆଉ ଜାରବିଆମ୍ଙ୍କୁ କହିଲା, ତୁମ୍ଭେ ଆପଣା ପାଇଁ ଦଶ ଖଣ୍ଡ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ ଆମ୍ଭେ ସଲୋମନର ହସ୍ତରୁ ରାଜ୍ୟ ଚିରିନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା, ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଜିରୁସାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ, ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସିଦୋନୀୟମାନଙ୍କ ଅଷ୍ଟାରଥ ଦେବିକୀ ଓ ମୋୟାବ୍ର କମସ ଦେବକୁ ଓ ଅମନ ସନ୍ତାନଗଣର ମିଲକମ୍ ଦେବକୁ ପ୍ରଣାମ କରିଅଛନ୍ତି। ପୁଣି ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି। ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ, ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧି ସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜୀବନ ଅଧିପତି କରି ରଖିବା, ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା ଅର୍ଥାତ୍ ଦୋଷ ଗୋଷ୍ଠୀ ତୁମ୍ଭକୁ ଦେବା, ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ ସେହି ଜିରୁସାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା, ପୁଣି ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ ଉପରେ ରାଜା ହେବ, ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ ଓ ଆମ୍ଭ ବିଧି ଓ ଆମ୍ଭ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା। ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଲେଶ ଦେବା, ମାତ୍ର ସଦାକାଳ ନୁହେଁ। ଉକ୍ତ କାରଣରୁ ସଲୋମନ ଜାରବିଆମ୍ଙ୍କୁ ବଧ କରିବାକୁ ଚେଷ୍ଟା କଲେ, ମାତ୍ର ଜାରବିଆମ୍ ଉଠି ମିଶରକୁ ମିଶ୍ରୀୟ ରାଜା ସିସକ ନିକଟକୁ ପଳାଇଲେ ଓ ସଲୋମନଙ୍କର ମରଣ ପର୍ଯ୍ୟନ୍ତ ମିଶରରେ ରହିଲେ। ସଲୋମନଙ୍କର ଅବଶିଷ୍ଟ ବିଷୟ ଓ ତାଙ୍କର ସମସ୍ତ କୃତକର୍ମ ଓ ତାଙ୍କର ଜ୍ଞାନ କି ସଲୋମନ ବିଷୟକ ପୁସ୍ତକରେ ଲିଖିତ ହୋଇନାହିଁ। ସଲୋମନ ଚାଳିଶ ବର୍ଷ ପର୍ଯ୍ୟନ୍ତ ଜିରୁସାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ। ତହିଁତାରେ ସଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦ ନଗରରେ କବର ପାଇଲେ, ତହୁଁ ତାଙ୍କ ପୁତ୍ର ରିହବ୍ୟାମ୍ ତାଙ୍କର ପଦରେ ରାଜ୍ୟ କଲେ।